ആകാശവാണി. ସମ୍ବାଦ ପଢୁଛନ୍ତି ବିରଞ୍ଚି ନାରାୟଣ ସେଠୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ତେଲଙ୍ଗାନାର ମଲକାଜଗିରିଠାରେ ଏକ ରୋଡ୍ ଶୋ କରିବେ. ନବନିଯୁକ୍ତ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ଆଜି ସେମାନଙ୍କର କାର୍ଯ୍ୟଭାର ଗ୍ରହଣ କରିଛନ୍ତି. ନିର୍ବାଚନ କମିଶନ ଆସନ୍ତାକାଲି ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବ. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଦେଶକୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଓ ଏହା ଆହୁରି ବୃଦ୍ଧି ପାଇବାର ଅନୁମାନ କରାଯାଉଛି. ଏବଂ ରୁଷର ତିନି ଦିନ ବ୍ୟାପୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ତେଲଙ୍ଗାନାର ମଲକାଜଗିରିଠାରେ ଏକ ରୋଡ୍ ଶୋ କରିବେ. ସେହି ରୋଡ୍ ଶୋ ମିର୍ଜାଲଗୁଡ଼ାରୁ ମଲକାଜଗିରି ଚୌରାସ୍ତା ପର୍ଯ୍ୟନ୍ତ ଯିବ. ଏଥିପାଇଁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି. ହାଇଦ୍ରାବାଦ ରାଜଭବନରେ ରାତ୍ରିଯାପନ କରିବା ପରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସକାଳେ ନଗର କୁର୍ନୁଲ୍ରେ ପହଞ୍ଚବେ ଓ ସେଠାରେ ଏକ ସଭାରେ ଉଦ୍ବୋଧନ ଦେବେ. ଆଉ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜାଗିତେଲ୍ଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେବେ. ଆମ ସମ୍ଭାଦଦାତା ଜଣାଇଛନ୍ତି ଗତ 10 ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କର ତେଲଙ୍ଗାନାକୁ ଏହା ଦ୍ୱିତୀୟ ଗସ୍ତ ହେବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 17 ତାରିଖ ଦିନ ଆନ୍ଧ୍ରପ୍ରଦେଶର ଚିଲାକାଲୁରିପେଟାଠାରେ ଏକ ବୈଠକରେ ଯୋଗଦେବେ. 17 ତାରିଖ ଦିନ ସେ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ. ବିଜେପି, ତେଲୁଗୁଦେଶମ ପାର୍ଟି ଓ ଜନସେନା ପାର୍ଟିର ମିଳିତ ବୈଠକରେ ସେ ଅଂଶଗ୍ରହଣ କରିବେ ଓ ସାଧାରଣ ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ପାଇଁ ରଣକୌଶଳ ପ୍ରସ୍ତୁତ କରିବେ. ତେଲୁଗୁଦେଶମ ପାର୍ଟି 5 ବର୍ଷ ପରେ ଏନ୍ଡିଏରେ ସାମିଲ ହୋଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାମିଲନାଡୁରେ ଶାସକ ବିଜେପି ପାଇଁ ବ୍ୟାପକ ସମର୍ଥନ ଦେଖିବାକୁ ମିଳିଛି. କନ୍ୟାକୁମାରୀର ଅଗସ୍ତିସ୍ୱରମ୍ଠାରେ ଏକ ସଭାରେ ଉଦ୍ବୋଧନ ଦେଇ 1991 କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ସେ କରିଥିବା ଯାତ୍ରା ବିଷୟରେ ଉଲ୍ଲେଖ କରିଛନ୍ତି. ସେ କହିଛନ୍ତି ଲୋକମାନେ ଦେଶର ବିକାଶ ଚାହୁଁଛନ୍ତି, କିନ୍ତୁ ବିରୋଧୀ ଦଳମାନେ ବିଭାଜନ ରାଜନୀତି ଓ ଦୁର୍ନୀତିରେ ଲିପ୍ତ ଅଛନ୍ତି. ବିକାଶ ପଥରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଦୁର୍ନୀତିଗୁଡ଼ିକର ଉଲ୍ଲେଖ କରି ସେ କହିଛନ୍ତି ଇଣ୍ଡିଆ ମେଣ୍ଟର ଦଳଗୁଡ଼ିକ କେବେ ଲୋକମାନଙ୍କର କଲ୍ୟାଣକୁ ଧ୍ୟାନ ଦେଇନାହାନ୍ତି. ସେ କହିଛନ୍ତି ବିଜେପି ସରକାର 130 କୋଟି ଟଙ୍କା ମୂଲ୍ୟର ମୌଳିକ ଢାଞ୍ଚା ବିକାଶ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିଛନ୍ତି। ୟୁପିଏ ସମୟରେ ରେଳବାଇର ବିକାଶ ପାଇଁ 800 କୋଟି ଟଙ୍କା ବଣ୍ଟନ କରାଯାଇଥିବା ବେଳେ ବର୍ତ୍ତମାନ 6,300 କୋଟି ଟଙ୍କା ଦିଆଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ମତ୍ସ୍ୟଜୀବୀମାନଙ୍କ ବିଷୟକୁ ଶ୍ରୀଲଙ୍କା ସରକାରଙ୍କ ସମ୍ମୁଖରେ ଉତ୍ଥାପନ କରିଛନ୍ତି। ସେମାନଙ୍କୁ ଶ୍ରୀଲଙ୍କା ଜେଲ୍ରୁ ଖଲାସ କରିବାରେ ସରକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ତିରୁବନନ୍ତପୁରମ୍ଠାରେ ପହଞ୍ଚିବା ପରେ ସେଠାରୁ କନ୍ୟାକୁମାରୀ ଯାଇଥିଲେ। ବୈଠକ ଶେଷ ହେବା ପରେ ସେଠାରୁ ସେ ତିରୁବନନ୍ତପୁରମ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନବନିଯୁକ୍ତ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ଆଜି ସେମାନଙ୍କର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ନିର୍ବାଚନ କମିଶନ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର 2 ଜଣଯାକ ନୂଆ ନିର୍ବାଚନ କମିଶନରଙ୍କୁ ନିର୍ବାଚନ ସଦନଠାରେ ସ୍ୱାଗତ କରିଥିଲେ। ଆଗକୁ ଲୋକସଭା ନିର୍ବାଚନ ଥିବାରୁ ସେହି 2 ନିର୍ବାଚନ କମିଶନରଙ୍କ ଯୋଗଦାନର ଗୁରୁତ୍ୱ ବିଷୟରେ ସେ ଉଲ୍ଲେଖ କରିଥିଲେ। ନିର୍ବାଚନ କମିଶନ ଆସନ୍ତାକାଲି ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବ। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆସନ୍ତାକାଲି ଅପରାହ୍ନରେ ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରାଯିବ। ଲୋକସଭା ନିର୍ବାଚନ ସହିତ କିଛି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଚଳିତ ଲୋକସଭାର କାର୍ଯ୍ୟକାଳ ଆସନ୍ତା ଜୁନ୍ ମାସ 16 ତାରିଖରେ ଶେଷ ହେବ। 2019 ଲୋକସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ମାର୍ଚ୍ଚ 10 ତାରିଖରେ ଘୋଷଣା କରାଯାଇଥିଲା ଓ ଏପ୍ରିଲ୍ ଏବଂ ମେ ମାସରେ 7ଟି ପର୍ଯ୍ୟାୟରେ ସେହି ନିର୍ବାଚନ କରାଯାଇଥିଲା। ଏଥରକ ମଧ୍ୟ ଏପ୍ରିଲ୍ ଓ ମେ ମାସରେ ଅନେକ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ କରାଯିବ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆସନ୍ତାକାଲିଠାରୁ ତେଲଙ୍ଗାନାକୁ 2 ଦିନ ଗସ୍ତରେ ଯିବେ। ଏହି ସମୟରେ ସେ ହାଇଦ୍ରାବାଦର ଶାନ୍ତିବନମ୍ଠାରେ ବିଶ୍ୱ ଆଧ୍ୟାତ୍ମିକ ମହୋତ୍ସବର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ହେବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଦେଶକୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଓ ଏହା ଆହୁରି ବୃଦ୍ଧି ପାଇବାର ଅନୁମାନ କରାଯାଉଛି। ଏକ ବେସରକାରୀ ସମ୍ଭାଦ ଚ୍ୟାନେଲ୍ରେ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଣିବାରେ କେନ୍ଦ୍ର, ରାଜ୍ୟ ଓ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାଗୁଡ଼ିକ ମଧ୍ୟରେ ଅଧିକ ସମନ୍ୱୟର ଯଥେଷ୍ଟ ଆବଶ୍ୟକତା ରହିଛି। ଏହା ହେଲେ ସମସ୍ତ ଯୋଜନାର ସୁଫଳ ସମାଜର ତଳସ୍ତରରେ ପହଞ୍ଚପାରିବ। ମନ୍ତ୍ରୀ କହିଛନ୍ତି ସର୍ବସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେଇ ସେମାନଙ୍କୁ କ୍ଷମତାପନ୍ନ କରାଯିବା ଦ୍ୱାରା ଲୋକମାନଙ୍କୁ ସେମାନଙ୍କର ଅଧିକାର ମିଳିପାରିବ। ସରକାର ଅତ୍ୟାଧୁନିକ ବୈଷୟିକ ଜ୍ଞାନ ଉପରେ ଦକ୍ଷତା ତାଲିମ ପ୍ରଦାନରେ ବଡ଼ ସଫଳତା ହାସଲ କରିଥିବାର ସେ ଜଣାଇଛନ୍ତି। ସେ କହିଛନ୍ତି ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସ ଓ ଡ୍ରୋନ୍ ବୈଷୟିକ ଜ୍ଞାନ ଭଳି ଆଧୁନିକ ବ୍ୟବସ୍ଥାରେ ତାଲିମ ଦିଆଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି ଲୋକମାନଙ୍କର ସଞ୍ଚୟ ଓ ଚାହିଦା ବୃଦ୍ଧି ପାଇଁ ସରକାର ଅନେକ ଯୋଜନା ଆଣୁଛନ୍ତି। ନିର୍ବାଚନ ବଣ୍ଡ ଯୋଜନା ବିଷୟରେ କିଛି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଏ ସମ୍ବନ୍ଧୀୟ ତଥ୍ୟ ପ୍ରକାଶ ପାଇବା ପରେ ଅନେକ କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି। ନିର୍ବାଚନ ବଣ୍ଡର ଅସୁବିଧା ବିଷୟ ଉପରେ ସେ କହିଛନ୍ତି ଏହା ପୂର୍ବ ବ୍ୟବସ୍ଥାଠାରୁ କିଛି ମାତ୍ରାରେ ଭଲ ଥିଲା। ସୁପ୍ରିମ୍କୋର୍ଟଙ୍କ ବିଜ୍ଞତାକୁ ସମ୍ମାନ ଜଣାଇ ସେ କହିଛନ୍ତି ଏଥିରୁ ଶିକ୍ଷାଲାଭ କରିବାକୁ ଉଦ୍ୟମ ହେବା ଉଚିତ ଓ ଆଗକୁ ପ୍ରଣୀତ ହେବାକୁ ଥିବା ଆଇନ୍ଗୁଡ଼ିକରେ ସ୍ୱଚ୍ଛତାକୁ ନିଶ୍ଚିତ କରାଯିବା ଆବଶ୍ୟକ। ସରକାରଙ୍କ ସଂସ୍କାରଗୁଡ଼ିକୁ ବିରୋଧ କରୁଥିବାରୁ ସେ ବିରୋଧୀ ଦଳଗୁଡ଼ିକର ସମାଲୋଚନା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ମୋଦି ସରକାର ଅନେକ ସଂସ୍କାର ଲାଗୁ କରିଛନ୍ତି। ରାଜନୈତିକ ଦଳଗୁଡ଼ିକ ଦ୍ୱାରା ମାଗଣା ଯୋଜନା ଘୋଷଣା ବିଷୟରେ ସେ କହିଛନ୍ତି ଭୋଟ୍ ପାଇବା ପାଇଁ ସେମାନେ ଏଭଳି କରୁଛନ୍ତି। ଦୁର୍ନୀତି ହ୍ରାସ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଭିଜନକୁ ସେ ସ୍ୱାଗତ କରିଛନ୍ତି। କେନ୍ଦ୍ର ସରକାର ଭୟଙ୍କର କୁକୁରଗୁଡ଼ିକର ବିକ୍ରିକୁ ନିଷେଧ କରିବାକୁ ପ୍ରସ୍ତାବ ରଖିଛନ୍ତି। ପଶୁପାଳନ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏଥିପାଇଁ ନିର୍ଦ୍ଦେଶ ଜାରି କରିଛି। ଏହା ଅନୁସାରେ ଏଭଳି କୁକୁରଗୁଡ଼ିକର ବିକ୍ରୟ ଓ ସେଗୁଡ଼ିକର ବଂଶବୃଦ୍ଧିକୁ ନିଷେଧ କରାଯିବ। ଏଭଳି 23 କିସମର କୁକୁର ମାନବ ଜୀବନ ପ୍ରତି ବିପଦଜନକ ବୋଲି ଜଣାପଡ଼ିଛି। ପଶୁପାଳନ ବିଭାଗ କହିଛି ସର୍ବସାଧାରଣଙ୍କ ଜୀବନ ପ୍ରତି ବିପଦ ଦୃଷ୍ଟିରୁ ସରକାର ଏଭଳି ନିଷେଧ ବିଷୟରେ ଚିନ୍ତା କରୁଛନ୍ତି। ସେହି କୁକୁରଗୁଡ଼ିକ ମଧ୍ୟରେ ରୋଟ୍ୱେଲର୍ସ, ପିଟ୍ ବୁଲ୍ସ, ଆମେରିକାନ୍ ବୁଲ୍ଡଗ୍ସ ପ୍ରଭୃତି ଆସୁଛନ୍ତି। ବ୍ରିଟେନ୍ ସରକାର ଉଗ୍ରବାଦର ନୂଆ ସଂଜ୍ଞା ନିରୂପଣ କରିଛନ୍ତି। ନୂଆ ସଂଜ୍ଞା ଅନୁସାରେ କିଛି ଗୋଷ୍ଠୀ ସରକାରୀ ପାଣ୍ଠି ପାଇବା ଓ ଅଫିସରମାନଙ୍କୁ ଭେଟିବାରୁ ବାସନ୍ଦ ହେବେ। ଏହି ନୂଆ ସଂଜ୍ଞା ମୌଳବାଦ ନୀତିର ପ୍ରସାରକୁ ରୋକିବା ପାଇଁ ଉଦ୍ଦିଷ୍ଟ। ବ୍ରିଟେନ୍ରେ ଉଗ୍ରବାଦର ସଂଜ୍ଞା ଅନୁସାରେ ବର୍ତ୍ତମାନ ହିଂସା ଉପରେ ପର୍ଯ୍ୟବେସିତ ନୀତିର ପ୍ରସାର, ଘୃଣାଭାବ କିମ୍ବା ଅସହିଷ୍ଣୁତା ଓ ମୌଳିକ ଅଧିକାରକୁ ନଷ୍ଟ କରୁଥିବା ନୀତି, ଅନ୍ୟମାନଙ୍କ ସ୍ୱାଧୀନତାକୁ ଆଞ୍ଚ ଆଣୁଥିବା ନୀତି, ବ୍ରିଟେନ୍ର ସଂସଦୀୟ ଗଣତନ୍ତ୍ରକୁ କ୍ଷତି ପହଞ୍ଚାଉଥିବା ଏବଂ ଲୋକମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ କ୍ଷତି ପହଞ୍ଚାଉଥିବା ନୀତି ପ୍ରଭୃତି ଆସୁଛି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନାକ୍ କହିଥିଲେ ଇସ୍ଲାମୀୟ ଓ ଦକ୍ଷିଣପନ୍ଥୀ ଉଗ୍ରବାଦୀମାନେ ବ୍ରିଟେନ୍ର ଗଣତନ୍ତ୍ରକୁ ନଷ୍ଟ କରିବାକୁ ଚାହୁଁଛନ୍ତି। କମ୍ୟୁନିଟି ସେକ୍ରେଟାରୀ ମାଇକେଲ୍ ଗୋପ୍ କହିଛନ୍ତି ହମାସ ଆକ୍ରମଣଠାରୁ ଉଗ୍ରବାଦରେ ବୃଦ୍ଧି ଘଟିବା ଯୋଗୁଁ ବ୍ରିଟେନ୍ ପ୍ରତି ଘୋର ବିପଦ ସୃଷ୍ଟି ହୋଇଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ ୟୁକ୍ରେନ୍ ପ୍ରତି ସମର୍ଥନ ଉପରେ ମେଣ୍ଟମାନଙ୍କ ଦ୍ୱାରା କଟକଣା ଲାଗୁ ବିରୁଦ୍ଧରେ ସତର୍କ କରାଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ରୁଷ ଆକ୍ରମଣ ବିରୁଦ୍ଧରେ ୟୁକ୍ରେନ୍ର ଯୁଦ୍ଧ ଯୋଗୁଁ ୟୁରୋପର ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହୋଇଛି। ସେ କହିଛନ୍ତି ଯଦି ରୁଷ ଏହି ଯୁଦ୍ଧରେ ବିଜୟ ହୁଏ ତେବେ ୟୁରୋପର ବିଶ୍ୱସନୀୟତା ଶୂନ୍ୟ ସ୍ତରକୁ ଚାଲିଯିବ। ରୁଷର ତିନି ଦିନ ବ୍ୟାପୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ରୁଷର ଚୁକ୍ତୋକା ଓ କାମଚତ୍କାରେ ଆଜି ସକାଳୁ ମତଦାନ ଆରମ୍ଭ ହୋଇଛି। କାମଚତ୍କା ଗଭର୍ଣ୍ଣର ଭ୍ଲାଦିମିର୍ ସୋଲୋଦୋଗ୍ ପ୍ରଥମେ ତାଙ୍କର ମତଦାନ କରିଛନ୍ତି। ରବିବାର ଦିନ ଭାରତୀୟ ସମୟ ରାତି 11:30ରେ କାଲିନିଏନ୍ ଗ୍ରାଡ୍ରେ ମତଦାନ ଶେଷ ହେବ। ରୁଷର ଲୋକମାନେ ପରବର୍ତ୍ତୀ 6 ବର୍ଷ ପାଇଁ ଦେଶର ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ଲାଗି ମତଦାନ କରୁଛନ୍ତି। ପ୍ରଥମ ଥର ପାଇଁ ରୁଷରେ ଅନ୍ଲାଇନ୍ ମତଦାନର ବିକଳ୍ପ ବ୍ୟବହାର କରାଯାଉଛି। କ୍ରିମିଆ, ଡୋନ୍ବାସ୍ ଓ ନୋବୋରୁସିଆ ସମେତ 27 ଅଞ୍ଚଳରେ ଅନ୍ଲାଇନ୍ ମତଦାନର ବିକଳ୍ପ ବ୍ୟବହାର କରାଯାଉଛି। ସେହି ଅଞ୍ଚଳଗୁଡ଼ିକୁ ରୁଷ ୟୁକ୍ରେନ୍ଠାରୁ ଜିତିଥିଲା। ପ୍ରଥମ ଥର ପାଇଁ ଡୋନ୍ବାସ୍ ଓ ନୋବୋରୁସିଆର ଲୋକମାନେ ରୁଷ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରୁଛନ୍ତି। ରୁଷ ଅଧିକୃତ ଦୋନେସ୍କୋ, ଲୁହାନ୍ସ୍କୋ, ଖେରସନ୍ ଓ ଜାପୁରିଜାରେ ମତଦାନ ଆରମ୍ଭ ହୋଇସାରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ତେଲଙ୍ଗାନାର ମଲକାଜଗିରିଠାରେ ଏକ ରୋଡ୍ ଶୋ କରିବେ। ନବନିଯୁକ୍ତ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ଆଜି ସେମାନଙ୍କର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ନିର୍ବାଚନ କମିଶନ ଆସନ୍ତାକାଲି ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଦେଶକୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଓ ଏହା ଆହୁରି ବୃଦ୍ଧି ପାଇବାର ଅନୁମାନ କରାଯାଉଛି। ଏବଂ ରୁଷର ତିନି ଦିନ ବ୍ୟାପୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସମ୍ବାଦ ଶେଷ ହେଲା।